ଏମିତି ତୁ ବୁଝୁନା ମୁଁ ସେଇ ଫଗୁଣଟେ ତୁମେ ଘୁଆକାଶକୁ
ହେଲେ ଯେତେ ବି